ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀଠାରେ ଷଷ୍ଠ ଜାତୀୟ ଜଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଗଞ୍ଜାମ, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡ଼ା, କଟକ ପୁରସ୍କୃତ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 21ତମ କିସ୍ତି ଆସନ୍ତାକାଲି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଲୋକକୈନ୍ଦ୍ରିକ ଶାସନ ପ୍ରତିଷ୍ଠା କରି ଜନସାଧାରଣଙ୍କୁ ଉତ୍ତମ ନାଗରିକ ସେବା ପ୍ରଦାନ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଭୁବନେଶ୍ୱରଠାରେ ସୁପୋଷିତ ଓଡ଼ିଶା ମିଶନର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜଳର ଉପଲବ୍ଧତା ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କୁ ଏକତ୍ର କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜଳ ସଞ୍ଚୟ ଜଳ ଭାଗିଦାରୀ ଅଭିଯାନ ଅଧୀନରେ ଆୟୋଜିତ ଷଷ୍ଠ ଜାତୀୟ ଜଳ ପୁରସ୍କାର 2024 ପ୍ରଦାନ କରି ଶ୍ରୀମତୀ ମୁର୍ମୁ କହିଛନ୍ତି, ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଜଳଚକ୍ରକୁ ପ୍ରଭାବିତ କରୁଛି। ଦେଶ ପାଇଁ ଜଳର ସୁପରିଚାଳନା ଅତ୍ୟନ୍ତ ଜରୁରୀ। ଗତବର୍ଷ ଆରମ୍ଭ ହୋଇଥିବା ଜଳ ସଂରକ୍ଷଣ ଜନଭାଗିଦାରୀ କାର୍ଯ୍ୟକ୍ରମ ଅଧୀନରେ 3.5 ନିୟୁତରୁ ଅଧିକ ଭୂତଳ ଜଳ ପୁନଃ ସଂରଚନା ନିର୍ମାଣ କରାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।
ଜଲ୍ କା ସକ୍ଷମ ଉପଯୋଗ ଏକ ବୈଶ୍ୱିକ ଅନିବାର୍ଯ୍ୟତା ହେ ହମାରେ ଦେଶ କେ ଲିଏ ଜଲ୍ କା ସକ୍ଷମ ଉପଯୋଗ ଔର ବି ଅଧିକ ଆବଶ୍ୟକ ହେ କ୍ୟୁକି ହମାରେ ଦେଶ କି ଜନସଂଖ୍ୟା କି ଦୃଷ୍ଟି ସେ ହମାରେ ଜଲ୍ ସଂସାଧନ ବହୁତ ସୀମିତ ହେ। ପ୍ରତି ବ୍ୟକ୍ତି ଜଲ୍ କି ଉପଲବ୍ଧତା ବି ଏକ ବଡ଼ି ଚୁନୌତି ମେ ଝେଲ ରହେ ହେ। ଜଳବାୟୁ ପରିବର୍ତ୍ତନ ସେ ୱାଟର ସାଇକେଲ ପ୍ରଭାବିତ ହୋ ରହା ହେ। ଏସେ ସ୍ଥିତି ମେ ସରକାର ଓ ଜନତା କୋ ମିଲକର ୱାଟର ଆଭେଲେବିଲିଟି ଓ ୱାଟର ସିକ୍ୟୁରିଟି କେ ଲିଏ ନିରନ୍ତର ପ୍ରୟାସ ରହନା ଚାହିଏ। ଧରତୀ ପର ଉପଲବ୍ଧ କୁଲ ଜଳରାଶି ମେ ସେ ଫ୍ରେଶ ୱାଟର ୟାନି ମିଠା ପାନି କେବଳ 2.5% ହେ। ଉସମେ ଭି କେବଳ 1% ହି ମାନବ ସମୁଦାୟ କୋ ଉପଲବ୍ଧ ହୋ ପାତା ହେ।
ଏହି ଅଭିଯାନରେ ଶ୍ରେଷ୍ଠ ରାଜ୍ୟ, ଜିଲ୍ଲା, ଗ୍ରାମ ପଞ୍ଚାୟତ, ସହରାଞ୍ଚଳ, ସ୍ଥାନୀୟ ସଂସ୍ଥା, ଅନୁଷ୍ଠାନ, ବିଦ୍ୟାଳୟ ଓ ବ୍ୟକ୍ତିବିଶେଷ ସମେତ 10ଟି ବର୍ଗରେ 46 ଜଣ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ ରାଜ୍ୟ ବର୍ଗରେ ମହାରାଷ୍ଟ୍ର ପ୍ରଥମ ସ୍ଥାନ ହାସଲ କରିଛି। ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଓଡ଼ିଶାର ଗଞ୍ଜାମ, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡ଼ା ଓ କଟକକୁ ପୁରସ୍କୃତ କରାଯାଇଛି। ବିଭିନ୍ନ ଜଳ ପ୍ରକଳ୍ପକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ଏହିସବୁ ଜିଲ୍ଲାକୁ 25 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 21ତମ କିସ୍ତି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର କୋଏମ୍ବାଟୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦାନ କରିବେ। ଏଥିରେ 9 କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,000 କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବା ନେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ଯୋଜନାରେ ବାର୍ଷିକ ଯୋଗ୍ୟ କୃଷକ ପରିବାରକୁ 6,000 ଟଙ୍କା ଲେଖାଏଁ ଦିଆଯାଉଛି। ରାଜ୍ୟରେ 35 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଖାତାକୁ ଏହି ଟଙ୍କା ଆସିବ। ଲୋକକୈନ୍ଦ୍ରିକ ଶାସନ ପ୍ରତିଷ୍ଠା କରି ଜନସାଧାରଣଙ୍କୁ ଉତ୍ତମ ନାଗରିକ ସେବା ପ୍ରଦାନ ସହ ବିକଶିତ ଓଡ଼ିଶା 2036 ଗଠନ ପାଇଁ ଦୃଢ଼ ସଂକଳ୍ପର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଦୁଇଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କ୍ଷେତ୍ରସ୍ତରୀୟ ପରିଦର୍ଶନ ସହ ତୃଣମୂଳ ସ୍ତରରେ ସରକାରୀ ପ୍ରତିନିଧି ଭାବେ କାର୍ଯ୍ୟ କରି ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଆହ୍ୱାନ ଦେଇଛନ୍ତି। ଶାସନ ପ୍ରଶାସନରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି। ଓଡ଼ିଆ ଅସ୍ମିତାର ସୁରକ୍ଷା, ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ସହ ସରକାରୀ ବିଜ୍ଞାପନ ଓଡ଼ିଆ ଭାଷାରେ ପ୍ରକାଶ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଆମ ସରକାର କେବଳ 1 ବର୍ଷ କିମ୍ବା 2 ବର୍ଷ ପାଇଁ ଏ ଯୋଜନା ପ୍ରସ୍ତୁତ କରୁନାହାନ୍ତି। ଆମର ଲକ୍ଷ୍ୟ ହେଉଛି ଭିଜନ 2036 ସମୃଦ୍ଧ ଓଡ଼ିଶା ତଥା ବିକଶିତ ଓଡ଼ିଶା ଏବଂ 2047 ବିକଶିତ ଭାରତ। ଆଗାମୀ 10 ବର୍ଷ ପରେ ଯେତେବେଳେ ଓଡ଼ିଶା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ ସେତେବେଳେ ରାଜ୍ୟର ଅର୍ଥନୀତିକୁ ଆମେ ଟାର୍ଗେଟ୍ ବା ଆମ ଭିଜନରେ ତାର 4 ଗୁଣ ବୃଦ୍ଧି କରିକି 500 ବିଲିୟନ ଆମେରିକୀୟ ଡଲାରରେ ବନ୍ଦ କରିବା ପାଇଁ। ଇଏ ବହୁତ ବଡ଼ ଗୋଟିଏ ଚ୍ୟାଲେଞ୍ଜ, କିନ୍ତୁ ଅସମ୍ଭବକୁ ସମ୍ଭବ କରିବା ଦାୟିତ୍ୱ ଆମ ସମସ୍ତଙ୍କର। ଏଣୁ 2036 ସୁଦ୍ଧା ଓଡ଼ିଶା ଦେଶର ସର୍ବଶ୍ରେଷ୍ଠ ଅର୍ଥନୈତିକ ଦୃଷ୍ଟିକୋଣରୁ ସର୍ବଶ୍ରେଷ୍ଠ 5 କୋଟି ବିକଶିତ ରାଜ୍ୟ ମଧ୍ୟରେ ସାମିଲ ହେବା ଆମ ସରକାର ଲକ୍ଷ୍ୟ ଆମେ ରଖିଛନ୍ତି।
ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଭୁବନେଶ୍ୱର ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ସୁପୋଷିତ ଓଡ଼ିଶା ଡ୍ୟାସ୍ବୋର୍ଡ, ପୋଷଣ କଫି ଟେବୁଲ୍ ବୁକ୍, ରୋଷେଇ ପୁସ୍ତକର ଉନ୍ମୋଚନ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ପୋଷଣ ପ୍ରୋତ୍ସାହନ ଓ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସୁଭଦ୍ରା ଯୋଜନା ନୀତି ଆୟୋଗର ଉତ୍ତମ ପ୍ରଶାସନ ମଡେଲରେ ସ୍ଥାନିତ ହୋଇପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ଅପରାହ୍ନରେ ପୋଖରୀପୁଟସ୍ଥିତ ମିଶନ ଶକ୍ତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡ଼ା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ଉପରେ ପ୍ରଦତ୍ତ ସୁଧ ଫେରସ୍ତ କରିବେ। ନୟାଗଡ଼ ଜିଲ୍ଲା ଗସ୍ତରେ ଯାଇ ବାଚସ୍ପତି ସୁରମା ପାଢ଼ୀ ବିଭିନ୍ନ ନୂତନ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଶିଳାନ୍ୟାସ କରିଛନ୍ତି। ଶ୍ରୀମତୀ ପାଢ଼ୀ ସୋଲାପଟାରୁ ମଗରବନ୍ଧକୁ ଯୋଗାଯୋଗ କରୁଥିବା ରାସ୍ତାର ଶିଳାନ୍ୟାସ କରିଛନ୍ତି। ଏଥିପାଇଁ 8,85,00,000 ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ରାସ୍ତା ନିର୍ମାଣ ହେବା ଦ୍ୱାରା ସୋଲାପଟା ସମେତ ମଗରବନ୍ଧ, ଶରଧାପୁର, ଶରଣକୁଳ ଆଦି ପଞ୍ଚାୟତର ଶତାଧିକ ଲୋକ ଉପକୃତ ହେବେ। ଅନ୍ୟପକ୍ଷରେ ରଣପୁର ବ୍ଲକ ଲୋଧାଚୁଆ ପଞ୍ଚାୟତରେ ପ୍ରାୟ 6,00,000 ଟଙ୍କାରେ ନିର୍ମିତ ମନ୍ଦିରର ଉଦ୍ଘାଟନ କରିଥିଲେ। ସେହିପରି ବଗଲା ପୁରୁଣା ସାହି ଗୋଷ୍ଠୀକେନ୍ଦ୍ରରେ ପ୍ରାୟ 2,00,000 ଟଙ୍କାରେ ନିର୍ମିତ ଗୃହକୁ ଲୋକାର୍ପିତ କରିଥିଲେ। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ମନ୍ଦାର ମାଳତୀବାଡ଼ି ଭାଟଖାଲି ରାସ୍ତାର ଉନ୍ନତିକରଣ ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ 8,00,000,000 ଟଙ୍କା ବ୍ୟୟ ଅଟକଳ ମଞ୍ଜୁର କରାଯାଇଛି। ଏହି ରାସ୍ତା ଦ୍ୱାରା ପୋଲସରା, କବି ସୂର୍ଯ୍ୟନଗର ଓ ଆସିକା ବ୍ଲକ ସଂଯୋଗ ହେବା ସହ ଗମନାଗମନ ସୁବିଧା ହୋଇପାରିବ। ପ୍ରାୟ 10 ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ପାଟନାଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଯୋଗଦେଇ ଲୌହମାନବ ଶ୍ରୀ ପଟେଲଙ୍କ ସ୍କୃତିଚାରଣ କରିଥିଲେ। ସମସ୍ତ ରାଷ୍ଟ୍ରକୁ ଏକତା ସୂତ୍ରରେ ବାନ୍ଧିବା ପାଇଁ ଏହି ପ୍ରୟାସ ଓ ଏକ ରାଷ୍ଟ୍ର ଏକ ଭାରତ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥିମାନେ କାର୍ଯ୍ୟକ୍ରମରେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ପଦଯାତ୍ରା ପାଟନାଗଡ଼ ରାଇମା ହାଇସ୍କୁଲ ପଡ଼ିଆଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ନବରଙ୍ଗପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏକତା ପଦଯାତ୍ରା କାର୍ଯ୍ୟକ୍ରମ ନବରଙ୍ଗପୁରଠାରେ ଅନୁଷ୍ଠିତ ହୋଇଯାଇଛି। ପାପଡ଼ାହାଣ୍ଡିର ଶହୀଦ ସ୍ତମ୍ଭରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାକୁ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଛନ୍ତି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ଜନପ୍ରତିନିଧିଙ୍କ ସମେତ ଜନସାଧାରଣ ସାମିଲ ହୋଇ ଦୀର୍ଘ 16 କିଲୋମିଟର ପଦଯାତ୍ରା କରିଥିଲେ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ବିଭିନ୍ନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବରିଷ୍ଠ ନାଗରିକଙ୍କ ମଙ୍ଗଳ ଓ ପାଳନ ଅଧିନିୟମ 2007 ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସିଭିଲ୍ କୋର୍ଟର ରେଜିଷ୍ଟ୍ରାରଙ୍କ ସମେତ ବରିଷ୍ଠ ନାଗରିକ ସଂଘ ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ଆଇନଗତ ଅଧିକାର, ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ। ଗଞ୍ଜାମ ଜିଲ୍ଲାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଖଲ୍ଲିକୋଟ ଓ ବେଗୁନିଆପଡ଼ା ଖଣ୍ଡକୁ ନେଇ କୋଦଳା ଇଣ୍ଡୋ ଷ୍ଟାଡିୟମରେ ଯୁବ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସୁସ୍ଥ ସମାଜ ଗଠନ ସମସ୍ତଙ୍କର ଦାୟିତ୍ୱ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ପରିସରରେ ଖଣ୍ଡପଡ଼ା, ଭାଁପୁର ଓ ଗଣିଆଖଣ୍ଡ ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା ଶେଷ ହୋଇଛି। ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରିବା ଲାଗି ସୁଶୀଲ ମେହେରଙ୍କ ନାମକୁ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି। ପାଣିପାଗ, ସମଗ୍ର ରାଜ୍ୟରେ ଶୀତର ପ୍ରଭାବ ଜାରି ରହିଛି। ଆସନ୍ତା 3 ଦିନ ମଧ୍ୟରେ ସର୍ବନିମ୍ନ ରାତି ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ଶୀତର ଲହରୀ ଜାରି ରହିବା ନେଇ କନ୍ଧମାଳ, ଝାରସୁଗୁଡ଼ା, ଖୋର୍ଦ୍ଧା ଏବଂ ସୁନ୍ଦରଗଡ଼ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାଠାରେ ଆଜି ସକାଳେ ଘନ କୁହୁଡ଼ି ଅନୁଭୂତ ହୋଇଛି। ନୂଆଦିଲ୍ଲୀଠାରେ 6ଷ୍ଠ ଜାତୀୟ ଜଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଗଞ୍ଜାମ, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡ଼ା ଓ କଟକ ପୁରସ୍କୃତ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 21ତମ କିସ୍ତି ଆସନ୍ତାକାଲି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଲୋକକୈନ୍ଦ୍ରିକ ଶାସନ ପ୍ରତିଷ୍ଠା କରି ଜନସାଧାରଣଙ୍କୁ ଉତ୍ତମ ନାଗରିକ ସେବା ପ୍ରଦାନ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଏବଂ ଭୁବନେଶ୍ୱରଠାରେ ସୁପୋଷିତ ଓଡ଼ିଶା ମିଶନର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।